ଜନ୍ମ ହେଲେ କୃଷ୍ଣ, କହିଲେ ହେ ବସୁଦେବ, ମୋତେ ଶୀଘ୍ର ନେଇ ଗୋପପୁରରେ ଛାଡ଼ି ଦେଇ ଆସ। ବସୁଦେବ କହିଲେ, ରେ କୁମର, କେମିତି ଛାଡ଼ିବି, ମୋ ହାତରେ ପିଡ଼ି, ମୋ ପାଦରେ ପିଡ଼ି, ବନ୍ଦୀ ଶାଳା ଯାକ ତାଲ ଯାଇଛି ପଡ଼ି,
ମୋ ହାତରେ ପିଡ଼ି, ମୋ ପାଦରେ ପିଡ଼ି, ବନ୍ଦୀ ଶାଳା ଯାକ ତାଲ ଯାଇଛି ପଡ଼ି,
କେମିତି ନେବି ରେ ତତେ ମଥୁରାର ଗୋପପୁର,
କେମିତି ନେବି ରେ ତତେ ମଥୁରାର ଗୋପପୁର।
ବସୁଦେବ କହିଲେ, ବନ୍ଦୀଶାଳା ଯାକ ସଜାଗ ପ୍ରହରୀ, ମୋ ହାତରେ ଶିକୁଳି, ମୋ ପାଦରେ ଶିକୁଳି, କ'ଣ କରିବି, କେମିତି ଯିବି, କିଛି ବି ବୁଝିପାରୁନି। ଉପାୟ ଶୂନ୍ୟ ହୋଇପଡ଼ିଲେ ବସୁଦେବ, କ'ଣ କରିବେ ଆଉ କ'ଣ ନ କରିବେ, ଭାବୁ ଭାବୁ ବସୁଦେବ ଅତି ବିକଳ ହୋଇ କୃଷ୍ଣଙ୍କୁ ଜଣାଇଲେ, ବସୁଦେବଙ୍କ ଆତୁର ନିବେଦନରେ କୃଷ୍ଣ ବିଚଳିତ ହୋଇପଡ଼ିଲେ, ସଙ୍ଗେ ସଙ୍ଗେ ନିଜ ରୂପ ପ୍ରକଟ କଲେ। କୃଷ୍ଣଙ୍କର ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରି ଉଗ୍ରସେନ ଭୟ ପାଇଗଲେ ଆଉ କହିଲେ,
ଅପରାଧ ମୋର କ୍ଷମା କର, ଉଗ୍ରସେନ କହି ଯୋଡ଼ି କର, ଯାଅ ଯାଅ ବସୁଦେବ ଶୀଘ୍ର ଗୋପପୁର।
ଯମୁନାର ପାଣି କହିଲେ କୃଷ୍ଣଙ୍କୁ ମୋର ଏ ପାଖେ ଜମ ମୋର ସେ ପାଖେ ଜମ ଚାହିଁକି ବସିଛି ମୋତେ ମୋର ମରଣ
ମୋର ଏ ପାଖେ ଜମ ମୋର ସେ ପାଖେ ଜମ ଚାହିଁକି ବସିଛି ମୋତେ ମୋର ମରଣ
କେମିତି ନେବି ରେ ତତେ ମଥୁରାର ଗୋପପୁର
କେମିତି ନେବି ରେ ତତେ ମଥୁରାର ଗୋପପୁର
ବସୁଦେବ ବିକଳ ହେଉଛନ୍ତି ଆଉ କହୁଛନ୍ତି ହେ କୁମର ଆଉ ଟିକେ ମାତ୍ର ବିଳମ୍ବ ହେଲେ କଂସ ହାତରେ ଆମେ ଧରା ପଡ଼ିଯିବା କେମିତି ଯିବି ଏ ଉଛୁଡ଼ା ଯମୁନାକୁ ପାର ହୋଇ
ଚମତ୍କାର।